ଆପଣ ଯେଉଁ ବ୍ୟକ୍ତିଙ୍କୁ କଲ୍ କରୁଛନ୍ତି ସେ ତାର ଉତ୍ତର ଦେବେ। ଦୟାକରି କିଛି ସମୟ ପରେ ଚେଷ୍ଟା କରନ୍ତୁ।
ଆପ ଜିସ୍ ବ୍ୟକ୍ତିକୁ କଲ୍ କର ରହି ହେ ବା ଉତ୍ତର ନହିଁ ଦେ ରହି ହେ କୃପୟା କୁଛ ସମୟ ପଶ୍ଚାତ୍ ପ୍ରୟାସ କରି।